ఆకాశవాణి. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ, ଶନିବାର ଭୋଟ୍ ଗ୍ରହଣ. ସାଧାରଣ ନିର୍ବାଚନ 2024ରେ କୌଣସି ଯୋଗ୍ୟ ମତଦାତା ଯେଭଳି ନିଜର ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେବେ ନାହିଁ ସେଥିଲାଗି ନିର୍ବାଚନ ଆୟୋଗ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି. ନାଗରିକତା ସଂଶୋଧନ ଆଇନ 2024 ଅଧୀନରେ ଗତକାଲି ପଶ୍ଚିମବଙ୍ଗ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନାଗରିକତା ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି. ବ୍ୟାଙ୍କକ୍ରେ ଚାଲିଥିବା ବିଶ୍ୱ ଅଲମ୍ପିକ୍ ବକ୍ସିଂ ଯୋଗ୍ୟତା ପ୍ରତିଯୋଗିତାରେ ବିଜୟ ଅଭିଯାନ ଜାରି ରଖିଛନ୍ତି ଭାରତୀୟ ଖେଳାଳି ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ଆଜି କେରଳ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ. ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ପର୍ଯ୍ୟାୟରେ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ଆସନ ଲାଗି ଆସନ୍ତା ଶନିବାର ଦିନ ଭୋଟ୍ ଗ୍ରହଣ କରାଯିବ। ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13 ଲେଖାଏଁ ଆସନ, ପଶ୍ଚିମବଙ୍ଗର 9, ବିହାରର 8, ଓଡ଼ିଶାର 6, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଓ ଚଣ୍ଡୀଗଡ଼ର 1 ଲୋକସଭା ଆସନ ଅନ୍ତର୍ଭୁକ୍ତ। ଆସନ୍ତା ଶନିବାର ଦିନ ଓଡ଼ିଶାରେ ମଧ୍ୟ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6 ସଂସଦୀୟ କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ 42 ବିଧାନସଭା ଆସନ ଲାଗି ଏକସଙ୍ଗେ ମତଗ୍ରହଣ କରାଯିବ। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର। ଆସନ୍ତା ମାସ 4 ଦିନ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ। ନିର୍ବାଚନ ଲାଗି ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଓ ର୍ୟାଲି କରିବା ସହିତ ଘରକୁ ଘର ବୁଲି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅବସରରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଗତକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଶ୍ରୀ ମୋଦି ଗତକାଲି ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀର ବାରିପଦାଠାରେ, ବାଲେଶ୍ୱରର ରେମୁଣା ଏବଂ କେନ୍ଦ୍ରାପଡ଼ାର ନିର୍ବାଚନ ମଣ୍ଡଳୀର ବାରୁଆଠାରେ 3 ପୃଥକ୍ ପୃଥକ୍ ନିର୍ବାଚନୀ ସମାବେଶରେ ଉଦ୍ବୋଧନ ଦେଇ ବିଜେପିକୁ ଭୋଟ୍ ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେ କହିଛନ୍ତି ପ୍ରଚାରର ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମତଦାତାଙ୍କ ମଧ୍ୟରେ ବିଜେପି ସପକ୍ଷରେ ଏକ ଉତ୍ସାହ ପରିଲକ୍ଷିତ ହୋଇଛି। ତେଣୁ ଆସନ୍ତା 4 ଦିନ ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ତୃତୀୟ ଥର ଲାଗି ଏକ ମଜବୁତ ମୋଦି ସରକାର ଗଠନ ହେବ ବୋଲି ଶ୍ରୀ ମୋଦି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ୍ଗେ ବାଲେଶ୍ୱରଠାରେ ଆୟୋଜିତ ଏକ ଜନସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଗରିବ ବିରୋଧୀ ଓ କୃଷକ ବିରୋଧୀ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ରରେ ଇଣ୍ଡି ମେଣ୍ଟ ସରକାର ଗଠନ କରିବ ଏବଂ 2 ମଧ୍ୟରେ 30 ବେକାର ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସର ଶ୍ରୀକାନ୍ତ କୁମାର ଜେନା ଅନ୍ତର୍ଭୁକ୍ତ। ସେହିଭଳି ଏହି ପର୍ଯ୍ୟାୟ ଲୋକସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭା ଲାଗି ହେଉଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡ଼ିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ ପାତ୍ର, ତୁଷାରକାନ୍ତି ବେହେରା, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ରହିଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ସାଧାରଣ ନିର୍ବାଚନର ପ୍ରଚାର ଶେଷ ଦିବସରେ ଉତ୍ତରପ୍ରଦେଶରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜ୍ୟର କୁଶିନଗର, ରୋବର୍ଟସଗଞ୍ଜ ଓ ଚାନ୍ଦାଉଲି ସଂସଦୀୟ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏହାଛଡ଼ା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କୁଶିନଗର ଓ ସୋନଭାଦ୍ରା ନିର୍ବାଚନ ମଣ୍ଡଳୀରେ ରୋଡ୍ ଶୋରେ ଭାଗ ନେବାକୁ ଥିବାବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଆଜି ମହାରାଜଗଞ୍ଜ ଓ ଘୋଷି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବିହାରରେ ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ 8 ସଂସଦୀୟ ଆସନ ଲାଗି ମତଦାନ ହେବ। ପ୍ରବଳ ଗ୍ରୀଷ୍ମ ପ୍ରଭାବ ସତ୍ତ୍ୱେ ଏନ୍ଡିଏ, ଇଣ୍ଡି ମେଣ୍ଟ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ର୍ୟାଲି ଓ ରୋଡ୍ ଶୋ ମାନ କରାଯାଉଛି। ରାଜ୍ୟ ବିଜେପି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗତକାଲି ପାଟଳୀପୁତ୍ର ସଂସଦୀୟ ନିର୍ବାଚନ ମଣ୍ଡଳୀର ଦୀଘାଠାରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରି କହିଛନ୍ତି, ବିହାରର ସାମଗ୍ରିକ ବିକାଶ ନ ହୋଇପାରିବାର ଏକମାତ୍ର କାରଣ ହେଉଛନ୍ତି ଆର୍ଜେଡି ଏବଂ କଂଗ୍ରେସ ଦଳ। ଏହି ଅବସରରେ ଶ୍ରୀ ଚୌଧୁରୀ ନାଳନ୍ଦା, ଜେହନାବାଦ ଓ କାରକାଟ ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନସମାବେଶରେ ଉଦ୍ବୋଧନ ଦେଇଥିଲେ। ସେହିଭଳି ଏଲ୍ଜେପିର ମୁଖ୍ୟ ଚିରାଗ ପାଶ୍ୱାନ ଗତକାଲି ବକ୍ସାର, କାରାକାଟ ଓ ଜେହନାବାଦଠାରେ ଏବଂ ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଓ ଦଳର ଅନ୍ୟତମ ନେତା ତେଜସ୍ୱୀ ଯାଦବ ମଧ୍ୟ ପାଟଳୀପୁତ୍ର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଝାଡ଼ଖଣ୍ଡର ଗୋଡ଼ା, ଡୁମ୍କା ଓ ସାହିବଗଞ୍ଜ ଲୋକସଭା ଆସନ ଲାଗି ଆସନ୍ତା ଶନିବାର ଦିନ ମତଦାନ ହେବ। ଏଥିଲାଗି ବିଭିନ୍ନ ଦଳର ନେତୃବୃନ୍ଦ ରାଜ୍ୟରେ ପ୍ରଚାର ଜୋରଦାର କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଜି ଡୁମ୍କାଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାକୁ ଥିବାବେଳେ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଗୋଡ଼ା ଓ ସାହିବଗଞ୍ଜଠାରେ ନିର୍ବାଚନ ର୍ୟାଲିରେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଆଜି ଗୋଡ଼ା, ଡୁମ୍କା ଓ ସାହିବଗଞ୍ଜଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାକୁ ଥିବାବେଳେ ଆର୍ଜେଡି ଓ ବାମପନ୍ଥୀ ଦଳର ନେତୃବୃନ୍ଦ ମଧ୍ୟ ଏହିସବୁ ସ୍ଥାନରେ ବିଭିନ୍ନ ର୍ୟାଲି ଓ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଲୋକସଭା ନିର୍ବାଚନ 2024ରେ ଅନ୍ତର୍ଭୁକ୍ତିକରଣ ଏବଂ ଉପଲବ୍ଧାକୁ ସୁନିଶ୍ଚିତ କରିବା ସହିତ ଶାରୀରିକ ତଥା ଅନ୍ୟ କୌଣସି ବାଧା ଲାଗି ଯେଭଳି କୌଣସି ଯୋଗ୍ୟ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେବେ ନାହିଁ ସେଥିଲାଗି ନିର୍ବାଚନ ଆୟୋଗ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି, ଚଳିତ ନିର୍ବାଚନର 6ଟି ପର୍ଯ୍ୟାୟ ମତଦାନ ଅବସରରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଏବଂ ବିଶେଷ ଭାବେ ଦୁର୍ବଳ ଆଦିବାସୀ ଗୋଷ୍ଠୀଙ୍କ ସମେତ ବିଭିନ୍ନ ବର୍ଗର ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। 85 ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକ ଏବଂ 40% ବେଞ୍ଚମାର୍କ ଅକ୍ଷମତା ଥିବା ଦିବ୍ୟାଙ୍ଗମାନଙ୍କ ସୁବିଧା ଲାଗି ପ୍ରଥମଥର ନିମନ୍ତେ ଦେଶବ୍ୟାପୀ ସେମାନଙ୍କ ବାସଗୃହରୁ ମତଦାନ କରିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି। ସେ କହିଛନ୍ତି, ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହିତ ପ୍ରତ୍ୟେକ ଯୋଗ୍ୟ ନାଗରିକ ଯେଭଳି ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି 2 ବର୍ଷ ପୂର୍ବରୁ ଭୋଟର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ବିଭିନ୍ନ ବର୍ଗର ମତଦାତାଙ୍କ ପଞ୍ଜିକରଣ ଲାଗି ସ୍ୱତନ୍ତ୍ର ଅଭିଯାନମାନ ଆୟୋଗଙ୍କ ପକ୍ଷରୁ ଏଥିଲାଗି କରାଯାଇଥିଲା। ବିଶେଷକରି ଭୋଟ୍ ଦେବା ଅଧିକାରରୁ ବଞ୍ଚିତ ହେଉଥିବା ବିଭିନ୍ନ ସମ୍ପ୍ରଦାୟର ଯୋଗ୍ୟ ନାଗରିକଙ୍କୁ ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଆୟୋଗ ବହୁବିଧ ରଣନୀତି କାର୍ଯ୍ୟକାରୀ କରିଥିଲେ ବୋଲି ଶ୍ରୀ କୁମାର କହିଛନ୍ତି। ନାଗରିକତା ସଂଶୋଧନ ଆଇନ 2024 ଅଧୀନରେ ପଶ୍ଚିମବଙ୍ଗରେ ଗତକାଲି ପ୍ରଥମ ପର୍ଯ୍ୟାୟ ନାଗରିକତା ସାର୍ଟିଫିକେଟ୍ ମଞ୍ଜୁର କରାଯାଇଛି। ରାଜ୍ୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏହି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ହରିୟାଣା, ଉତ୍ତରାଖଣ୍ଡର ଏ ସମ୍ପର୍କିତ ଉଚ୍ଚ କ୍ଷମତାପନ୍ନ କମିଟି ମଧ୍ୟ ଗତକାଲି ପ୍ରଥମ ପର୍ଯ୍ୟାୟ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରିଛନ୍ତି। ଏହି ଆଇନ ଅଧୀନରେ ଗତ 15 ତାରିଖ ଦିନ ନୂଆଦିଲ୍ଲୀରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ର ସଚିବଙ୍କ ଦ୍ୱାରା ନାଗରିକତା ସାର୍ଟିଫିକେଟ୍ ସମ୍ପୃକ୍ତ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଛି। ଏଠାରେ ସୂଚନା ଦିଆଯାଇପାରେ, ଗତ ମାର୍ଚ୍ଚ 11 ତାରିଖ ଦିନ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଥିଲେ। ଏହି ବିଜ୍ଞପ୍ତି ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ 2014 ମସିହା ଡିସେମ୍ବର 31 ତାରିଖ ସୁଦ୍ଧା ଯେଉଁ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି ଭାରତ ମଧ୍ୟକୁ ପ୍ରବେଶ କରିଥିବେ ସେହି ବ୍ୟକ୍ତିମାନେ ହିଁ ଆବେଦନ କରି ଏହି ନୂତନ ନିୟମ ଅଧୀନରେ ଭାରତୀୟ ନାଗରିକତା ପାଇପାରିବେ। ଥାଇଲାଣ୍ଡର ବ୍ୟାଙ୍କକ୍ରେ ଚାଲିଥିବା ବିଶ୍ୱ ଅଲମ୍ପିକ୍ ବକ୍ସିଂ ଯୋଗ୍ୟତା ପ୍ରତିଯୋଗିତାରେ ଭାରତର ଅଙ୍କୁଶିତା ବୋରୋ 60 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସେହିଭଳି ନିଶାନ୍ତ ଦେବ 71 କିଲୋଗ୍ରାମ ବର୍ଗରେ ଥାଇଲାଣ୍ଡର ପିତାପାତ ୟାସୁଙ୍ଗ୍ ନୁଇନ୍ଙ୍କୁ 5-0ରେ ପରାସ୍ତ କରି ଏହି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଅରୁନ୍ଧତୀ ଚୌଧୁରୀ 66 କିଲୋଗ୍ରାମ ବର୍ଗରେ ପୁଇଟୋ ରିକୋର ଷ୍ଟିଫେନି ପିନେରୁଙ୍କୁ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ଆଜି କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗ କହିଛି, ପୂର୍ବ ଧାର୍ଯ୍ୟ ଦିନ ତଥା ଜୁନ୍ 1ରୁ 2 ଦିନ ପୂର୍ବରୁ ମୌସୁମୀ କେରଳ ଛୁଇଁବାର ସମସ୍ତ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଆଜି କେରଳ ଛୁଇଁବା ପରେ ଏହା ଉତ୍ତର ପଶ୍ଚିମ ରାଜ୍ୟଗୁଡ଼ିକୁ ଅଗ୍ରସର ହୋଇପାରେ ବୋଲି ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆକାଶବାଣୀକୁ କହିଛନ୍ତି। ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ, ଶନିବାର ଭୋଟ୍ ଗ୍ରହଣ। ସାଧାରଣ ନିର୍ବାଚନ 2024ରେ କୌଣସି ଯୋଗ୍ୟ ମତଦାତା ଯେଭଳି ନିଜର ମତାଧିକାର ସାବ୍ୟସ୍ତ କରିବାରୁ ବଞ୍ଚିତ ହେବେ ନାହିଁ ସେଥିଲାଗି ନିର୍ବାଚନ ଆୟୋଗ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ନାଗରିକତା ସଂଶୋଧନ ଆଇନ 2024 ଅଧୀନରେ ଗତକାଲି ପଶ୍ଚିମବଙ୍ଗ ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନାଗରିକତା ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।